ଶୁଣିବା ଦୁର୍ଗା ପଟ୍ଟନାୟକଙ୍କ ଗଳ୍ପ। ପୁସ୍ତକ ମେଳାର ରୂପା ଦାସ ଓ ମୋର ଦ୍ୱିତୀୟ ଭାଗ। ଏମିତି ଏମିତି କେଇ ମାସ କଟିଯାଏ। ଦିନେ ରୂପାର ଅନୁରୋଧକୁ ଏଡ଼ାଇ ନପାରି ହୁଏତ ଗୋଟିଏ ବର୍ଷର ବ୍ୟବଧାନ ପରେ ଶନିବାର ଓ ରବିବାରକୁ ଆଖିରେ ରଖି କୋରାପୁଟକୁ ବସ୍ ଚଢ଼ିଲି। ଜଙ୍ଗଲ ଚାକିରି ଯୋଗୁଁ ସେମାନେ ଜଙ୍ଗଲ ଘେରା ଏକ ବଙ୍ଗଳାରେ ରୁହନ୍ତି। ବଙ୍ଗଳାର ଚତୁଃପାର୍ଶ୍ୱ ଶାଳ କାଠପଟାର ପାଚେରୀ, କିନ୍ତୁ ଆଧୁନିକ ଢାଞ୍ଚାର ବଙ୍ଗଳା। ଗେଟ୍ରେ ଦୁଇଟି ଫଳକ, ଗୋଟିଏ ରୂପା ବାପାଙ୍କର ନାମ ପ୍ରତାପ କିଶୋର ଦାସ ଓ ଅନ୍ୟଟି କୁକୁର ପ୍ରତି ସାବଧାନ। ମୋତେ କେମିତି ଏକ ପ୍ରକାର ସଙ୍କୋଚ ଲାଗିଲା, କାହାକୁ ଓ କେମିତି ଡାକିବି ଜାଣିପାରିଲିନି। କୁକୁରଟା ମୋତେ ଦେଖି ପ୍ରବଳ ଭୋକିଲା। ବସ୍ରେ ଛେଚି ହୋଇ ସଦ୍ୟ ଓହ୍ଲାଇଥିବା ମୋର ଅବଶ ଦେହ ଓ ବସ୍ତିବାସୀଙ୍କ ଛାପ ବହନ କରୁଥିବା ମୋର ମଳିମୁଣ୍ଡିଆ ଦାଢ଼ିଭର୍ତ୍ତି ମୁହଁ ଦେଖି ବୋଧହୁଏ କୁକୁରଟି ଭାବିଲା ମୁଁ ଚୋର ହୋଇପାରେ। କିଛି ସମୟ ପରେ କିଏ ଜଣେ ବିଶାଳକାୟ ଶାଳୁଆ ପଟା ପରି ଛାତିର ଲୋକଟେ କବାଟ ଖୋଲିଲା। ଇଏ ବୋଧହୁଏ ରୂପାର ବାପା ହେବେ। ଲୋକଟା ଦେଖିବାକୁ ଜଙ୍ଗଲର ଗୋଟେ ମହାବଳ ବାଘ ପରି, ପଟାପଟା ନିଶ ଆଉ ମୁଁ ନିହାତି ଗୋଟିଏ ବଳି ପଡ଼ିବା ଛାଗଳ ପରି ଦାଢ଼ିଭର୍ତ୍ତି ମୁହଁର ମଣିଷ। ଜୁହାର ହେଲି। ଲୋକଟି କହିଲା, ଆପଣ କିଏ, କାହାକୁ ଖୋଜୁଛନ୍ତି? ରୂପା ପ୍ରଥମେ ମୋ ସହିତ କଥାବାର୍ତ୍ତା ବେଳେ ନର୍ଭସ୍ ହେବା ପରି ମୋତେ ମଧ୍ୟ ଟିକେ ନର୍ଭସ୍ ଲାଗିଲା। ପଚାରିଲି, ଏଇଟା ରୂପା ଦାସଙ୍କ ଘର ନା? ନା ନା, ଏଇଟା ପ୍ରତାପ ଦାସଙ୍କ ଘର, ରୂପା ମୋର ଝିଅ। କ'ଣ ହେଲା? ତାକୁ କହିବେ ମୁଁ ତାର ବନ୍ଧୁ ଦୁର୍ଗା ପଟ୍ଟନାୟକ ଭୁବନେଶ୍ୱରରୁ ଆସିଛି। ରୂପାର ବାପା ମୋର ତାଳୁରୁ ତଳିପା ଯାଏଁ ଅନାଇଲେ, ଭିତରକୁ ଗଲେ। ମୁଁ ସ୍ଥାଣୁ ପରି ଛିଡ଼ା ହୋଇଥାଏ ଗେଟ୍ ମୁହଁରେ। ରୂପା ମୋତେ ଦେଖିବା ପାଇଁ ଛୁଟି ଆସୁଥିଲେ ମଧ୍ୟ ସାତ ବଖରା ଡେଇଁ ପହଞ୍ଚିବାକୁ ସାମାନ୍ୟ ଡେରି ହେଲା। ରୂପା ଓ ପଛେ ପଛେ ତାର ବାପା। ରୂପା ପ୍ରଥମେ ମୋତେ ନମସ୍କାର ହେଲା, ତାପରେ ବାପାଙ୍କୁ ଚାହିଁ କହିଲା, ବାପା, ମୁଁ ଯାହାଙ୍କ ସମ୍ପର୍କରେ ଅନେକ କିଛି କହିଛି, ଇଏ ହେଉଛନ୍ତି ସେଇ। ମୋତେ ଆକାଶରୁ ଖସିବା ପରି ମନେ ହେଲା, ରୂପା କ'ଣ ସହଜରେ ବାରି ହୋଇପାରୁନଥିବା ଜଣେ ପାଗଳୀ ନା ଆଉ କ'ଣ? ସେ ତାର ବାପାକୁ କ'ଣ ସବୁ କହିଛି? ପ୍ରେମ କ'ଣ ଏମିତି ହୁଏ? ଏତେ ଚଟାପଟ ଆଉ ଏତେ ସହଜ ବିଶ୍ୱାସ, ମୋତେ ଖୁବ୍ ଅଣବିଶ୍ୱାସ ଲାଗୁଥାଏ। ମୋତେ ସେଠି ଛିଡ଼ା ହେବାକୁ ଅଡ଼ୁଆ ଅଡ଼ୁଆ ବି ଲାଗୁଥାଏ। ପ୍ରତାପ ଦାସ ମୋ ଆଗରେ କହିଲେ, ତୁ କ'ଣ ପାଗଳ ହେଲୁ ରୂପା? ନହେଲେ ଏମିତି ଜଣେ ଭିକାରୀକୁ? ବାପା, ଆପଣ ଏମିତି କ'ଣ କହୁଛନ୍ତି? ମୁଁ ତାଙ୍କୁ ଡାକିଛି ଓ ସେ ମୋର ସାଥୀ, ତାଙ୍କୁ ଅପମାନିତ କରିପାରିବେ ନାହିଁ। ରୂପା ତାପରେ ମୋତେ ଟାଣି ଟାଣି ବାହାର ବଗିଚାକୁ ନେଇଗଲା। ଝରକା ପଟୁ ଶୁଭୁଥାଏ, ପ୍ରତାପ ଦାସ ଅର୍ଥାତ୍ ରୂପାର ବାପା ଚପରାସିକୁ କହୁଥାନ୍ତି, ଦେଖୁନୁ ଯୁଗ ଯାଇ କେଉଁଠି ହେଲା, ଖାସ ବର୍ଷେ ହେଲା ମୋତେ ଏମିତି କହୁଛି। ଶଳା ଲୋକଟା ଟିକେ ସମ୍ଭ୍ରାନ୍ତ ଭଳିଆ ଦିଶୁଥାନ୍ତା, ମସିହା କାଳର କଣ୍ଟା ପିଟା ଜୋତା, ଦାଢ଼ି ଭର୍ତ୍ତି ମୁହଁ, ମଳି ଭର୍ତ୍ତି ଦେହ, ରୂପାକୁ କ'ଣ ନିଶା ଲାଗିଛି ନା କ'ଣ? ରୂପାର ବାପା ମୋ ଉପରେ ଏମିତି ସବୁ ମନ୍ତବ୍ୟ ଦେଉଥିବା ବେଳେ ଚକ୍ ଚକ୍ ରଡ୍ଡ ନିଆଁ ପରି ଆଖିର ସେହି ବଣୁଆ କୁକୁରଟା ମୋ କ୍ଳାନ୍ତ ଶରୀରକୁ ଖିନ୍ଭିନ୍ କରି ପକାଇବା ପରି ମନେ ହେଲା। ରୂପାର ଅଲକ୍ଷ୍ୟରେ ମୁଁ ଦ୍ରୁତ ପଦପାତ କଲି। ରୂପାର ଘର ସେତେବେଳକୁ ଅନେକ ପଛରେ ପଡ଼ି ରହିଲାଣି। ସମଗ୍ର ଶରୀର ମୋର ଦୁଃଖ ଓ ଅପମାନରେ ଭାରାକ୍ରାନ୍ତ, ଟଳମଳ ପାଦ ଓ ଭାରାକ୍ରାନ୍ତ ମନ ଯୋଗୁଁ ଆଖିକୁ ଝାପ୍ସା ଦିଶୁଥାଏ। ପଛରୁ ହର୍ନ ଶୁଭିଲା, ବୋଧହୁଏ ରୂପା କାର୍ରେ ମୋତେ ପିଛା କରୁଛି। କାର୍ଟି ମୋ ପାଖରେ ଆସି ଛିଡ଼ା ହେଲା। ରୂପା ବାପାର କାର୍ଟି ଧଳା ବର୍ଣ୍ଣର ହୋଇଥିବାରୁ ମୋତେ ସେଇଟି ମାନବିକତାର ମୃତ୍ୟୁ ଘଟିଥିବା ଏକ ସଭାଧାରରେ ଯୋଡ଼ାଯାଇଥିବା ଚାଦରଟି ଭଳି ମନେ ହେଲା। ଜକେଇ ଆସୁଥିବା ଆଖିରେ ରୂପା ମୁହଁ ମୋତେ ସାମାନ୍ୟ ଚେପଟା ଦିଶିଲା। ଦୁଃଖ ଅପମାନ ଭାରାକ୍ରାନ୍ତ ମନର କୋହରେ ମୁଁ ଆହୁରି ଆଗକୁ ବେଶୀ ଦ୍ରୁତ ପଦପାତ କଲି। ରୂପା ଗାଡ଼ିରୁ ଓହ୍ଲାଇ ମୋତେ ଗାଡ଼ି ଭିତରକୁ ଟାଣିଲା। ଗାଡ଼ି ଗଡ଼ୁଥାଏ, ମୋତେ କହିଲା, ଓ ପ୍ଲିଜ୍ ମୋତେ କ୍ଷମା କରିବନି ତ, ମୁଁ କ'ଣ ତୁମକୁ ଅପମାନିତ କରିଛି? ବାପାଙ୍କ କଥା ଛାଡ଼ନ୍ତୁ। ଗାଡ଼ିଟି କୋରାପୁଟର ଏକ ପାହାଡ଼ି ଝରଣା କୂଳରେ ଅଟକିଲା। ମୋତେ ରୂପା ସେଇଠି ମନ ହାଲକା କରିନେଇ ସ୍ୱାଭାବିକ ହୋଇଯିବାକୁ ରାଣ ପକାଇଲା। କହିଲା, କ'ଣ ଚିନ୍ତା କରୁଛ ଯେ? ଝରଣା କୂଳର ଇଏ ହେଉଛି ଆମର ଯୁଗ ଯୁଗର ମନ୍ଦିର। ମଥାରେ ମୋର ମାଆଙ୍କ ସିନ୍ଦୁର ଆଣି ନାଇଦିଅ, ସବୁ ଠିକ୍ ହୋଇଯିବ। ମୁଁ ଭିତରେ ଭିତରେ ଆହୁରି ଚମକି ଉଠିଲି। ଚେଷ୍ଟା କରି ଟିକେ ସହଜ ହେଲି, ମୁହଁ ଖୋଲିଲି। ରୂପା, ତମେ ମୋ ସମ୍ପର୍କରେ କ'ଣ କିଛି ଜାଣ? ଆଗକୁ ଆଗକୁ ଆଉ ବେଶୀ ମାଡ଼ିଯିବାଟା କ'ଣ ଭଲ ହେବ? ରୂପା କହିଲା, କ'ଣ ଆଉ ଜାଣିବାର ଅଛି? ମୁଁ ତ ତୁମକୁ ହୃଦୟ ଭରି ଭଲ ପାଏ, ବାସ୍ ସେତିକି। ଆଉ କ'ଣ କହିବାର ଅଛି ତୁମର? ଏଇ ପାହାଡ଼ି ଝରଣା କେତେ ସ୍ୱଚ୍ଛ ଆଉ ନିର୍ମଳ ହୃଦୟ ଭରି ବହି ଚାଲିଛି। ଠିକ୍ ସେମିତି ମୁଁ ତୁମର ସାଗର ପରି ବକ୍ଷରେ ମିଶିଯିବାକୁ ଧାଇଁ ଆସିଛି। ସେ ମୋର ବାପା ହେଲେ ବି ତାଙ୍କର ପ୍ରକୃତି ଟିକେ ବଣୁଆ। ଘରେ ରହିବାକୁ ଅଥବା ଘରକୁ ଫେରିଯିବାକୁ ମୋର ଆଉ ଆଦୌ ଇଚ୍ଛା ନାହିଁ। ଶାଳଗଛ ଝଙ୍କାଳିଆ ପତ୍ର ଫାଙ୍କ ଦେଇ ମହାକାଶକୁ ଥାଏ ମୋର ଆଖି ଦୁଇଟି। ଜଙ୍ଗଲର ଶୀତଳ ହାୱା ଓ ଚିନ୍ତା ମୋତେ ଆକୁଳିତ କରି ରଖିଥାଏ। ରୂପା ତାର ପାଉଁଜିକୁ ରୁମଝୁମ୍ କଲା। କହିଲା, ହେ, କ'ଣ କବି ନା ଲେଖକ ନା ଗାଳ୍ପିକ ପାଲଟିଗଲେ ଯେ ଏତେ ଚିନ୍ତାମଗ୍ନ? ଏହାପରେ ବିସ୍ଫୋରଣ କଲାଭଳି ମୋ ପାଟିରୁ ବାକ୍ୟର ଉଚ୍ଚାରଣ ହେଲା, ରୂପା ମୁଁ ବିବାହିତ। ଏହି ପଦେ କଥାରୁ ରୂପାର ଆଖିପତା ଓ ମୁହଁ ମୁରମୁରିଆ ପାଉଁଶ ଗଦାର ଅଗ୍ନି କଣା ପରି ମଉଳି ଯିବାକୁ ଲାଗିଲା। କହିଲା, ତମେ ଏସବୁ କ'ଣ କହୁଛ? ଏକଥା ଏତେ ଦିନ ଯାଏ ତମେ ମୋତେ ଲୁଚାଇ କାହିଁକି ରଖିଥିଲ? ମୁଁ କହିଲି, ମୁଁ ତ କିଛି ଭୁଲ କରିନାହିଁ। ମୁଁ କେବେ ତୁମ ପ୍ରେମ ବଳୟରେ ବାନ୍ଧି ହୋଇଛି ନା ହୋଇଥିଲି? ରୂପା, କହିବି ମୁଁ ତୁମେ ହିଁ ପ୍ରଥମ ନାରୀ ଯିଏକି ମୋ ଚଲାପଥର କଣ୍ଟାକୁ ଭୟ ନ କରି ମୋର ନିକଟତର ହୋଇପାରିଛ। କିନ୍ତୁ ଅନେକ ବାଟ ଭାଙ୍ଗି ଚାଲିଯାଇଛନ୍ତି। ପ୍ରାଚୁର୍ଯ୍ୟରେ ଭରାଥିବା ଅନେକ ନାରୀ ନିଜକୁ ଏଡ଼ାଇ ଯିବାକୁ କହିଛନ୍ତି, ବୟସ ହୋଇଗଲାଣି, ତେଣୁ ଶୃଙ୍ଖଳିତ ହୋଇଗଲେ ଭଲ। ତେବେ ତମେ କିନ୍ତୁ ମୋ ଅଜାଣତରେ ପ୍ରେମ ମନାସିଛ ଓ ପ୍ରକାଶ କରିଛ, ତେଣୁ ମୁଁ ତୁମର ଏଭଳି ନିଷ୍ଠା ଓ ଦୁଃସାହସକୁ ଭଲ ପାଇ ତୁମକୁ ଆପଣାର କରିପାରେ। ସମାଜରେ ମୋର ମଧ୍ୟ ସବୁ ବର୍ଗର ସବୁ ଶ୍ରେଣୀର ଲଢ଼ୁଆ କର୍ମୀ ଓ ସହକର୍ମୀ ଦରକାର। ବିଶ୍ୱାସ, ତୁମେ ଯେତେବେଳେ ଘରର ଏରୁଣ୍ଡିବନ୍ଧ ଡେଇଁସାରିଛ ଓ ପ୍ରାଚୁର୍ଯ୍ୟକୁ ପାହାଡ଼ି ଝରଣା ମଧ୍ୟକୁ ଫିଙ୍ଗି ଦେଇଛ, ସେତେବେଳେ ମୁଁ ଆଶା କରେ ବସ୍ତିବାସୀଙ୍କ ପେଟ ପାଟଣାର ସଂଗ୍ରାମ ପାଇଁ ତୁମେ ମୋ ପାଖାପାଖି ରହିବ। କାରଣ ମୁଁ ଭାବେ ବଞ୍ଚିବାର ସଂଘର୍ଷ ଭିତରେ ବି ପ୍ରେମର ସ୍ୱାଦ ରହିଥାଏ। କିଛିକ୍ଷଣ ନୀରବ ରହିବା ପରେ ରୂପା କହିଲା, ମୁଁ ରାଜି। ରୂପା ଏଥର କାର୍ଟିକୁ ଘରକୁ ଫେରାଇ ନେଲା। ବେଶ ସନ୍ତର୍ପଣରେ କାର୍ଟି ରଖିଦେଇ ଖାଲି ହାତରେ ଘରୁ ଚାଲି ଆସିଲା। ତାପରେ ଆମେ ଦୁହେଁ ଭୁବନେଶ୍ୱରରେ ସେଠାରେ ପହଞ୍ଚି ଚାଲିଲୁ ରେଳ ଲାଇନ୍ କଡ଼ରେ ଝୁମ୍ପୁଡ଼ି ବସ୍ତିରେ ଥିବା ପାର୍ଟି ଅଫିସ୍ ଆଡ଼କୁ। ବାଟରେ ରାମୁଲୁ ଆମକୁ ଦେଖି ପିଛା ଧରିଲା। ପାର୍ଟି ଅଫିସ୍ ପାଖରେ ଚକ୍ଷୁ କୋଟରାଗତ ଝୁମ୍ପୁଡ଼ିବାସୀଙ୍କର ଭିଡ଼ଟିଏ ଜମିଲା। ମୁଁ ରାମୁଲୁକୁ କହିଲି, ଇଏ ହେଉଛନ୍ତି ତୁମର ରୂପା ଦିଦି, ଖୁବ୍ ଖାନଦାନୀ ଘରର ଝିଅ। ସେ ଆସିଛନ୍ତି ତୁମମାନଙ୍କ ପାଇଁ କାମ କରିବାକୁ। ସେ ଆମ ପରି ଓ ଆମ ସହିତ ଏକ ହୋଇଯିବେ। ତାପରେ କାମର ଆରମ୍ଭ। ପୋଲିସ ତୁମମାନଙ୍କ ଝୁମ୍ପୁଡ଼ି ଭାଙ୍ଗିଲେ ମୋ ସହିତ ପ୍ରଥମ ଲାଠିକୁ ସିଏ ବି ସାମ୍ନା କରିବେ। ରାମୁଲୁ ଓ ବସ୍ତିବାସୀ ଆବା କାବା ହୋଇ ଚାହିଁ ରହିଥିଲେ। ମୁଁ ନିରବତା ଭଙ୍ଗ କରି କହିଲି, ରାମୁଲୁ କ'ଣ କହୁଛୁ? ପାର୍ଟି ଅଫିସ୍ ତ ଖାଲି ଅଛି, ରୂପା ଦିଦି ଏଇଠି ରୁହନ୍ତୁ, ପାର୍ଟି ଆଉ ଝୁମ୍ପୁଡ଼ି ଅଧିବାସୀଙ୍କର ଅଧିକ ଉନ୍ନତି ହେଉ। ରୂପା କେବଳ ମୋର ରାଜନୈତିକ ସହକର୍ମୀ ନୁହେଁ, ତୁମ ସମସ୍ତଙ୍କର ସେ ସ୍ନେହର ରୂପା ହୋଇ ରହିବ ନା, କ'ଣ କହୁଛ? ଏତକ ଶୁଣିବା ମାତ୍ରେ ରାମୁଲୁର ଗହିରିଆ ଆଖିରୁ ବିସ୍ମୟ ଚିହ୍ନର ବୁନ୍ଦା ପରି ଏକ ଜଳବିନ୍ଦୁ ଖସି ଆସୁଥିଲା। କିନ୍ତୁ ଠିକଣା ସମୟରେ ରୂପା ପାର୍ଟି ଅଫିସ ଟେବୁଲ ଉପରେ ପଡ଼ିଥିବା ଲାଲ ପତାକାକୁ ଉଠାଇ ଆଣି ରାମୁଲ ଆଖିର ଜଳବିନ୍ଦୁକୁ ଅଟକାଇ ଦେଇଥିଲା।